ଆଜି ମୋ ward ରେ C5 ତରଫରୁ ଗୋଟେ program ହଉଥିଲା ଯାହା ଫଳରେ କି ସେଠି ଉପସ୍ଥିତ ଥିଲେ ଆମର JDC sir ଥିଲେ, SI sir ଥିଲେ, supervisor ମଧ୍ୟ ଥିଲେ ଏବଂ C5 ର ଭାଇ ଭଉଣୀ ଥିଲେ ଆଉ ଭିନ୍ନକ୍ଷମ ଭାଇ ଭଉଣୀ ମଧ୍ୟ ଥିଲେ। ସେଠି ଆମର ଗୋଟେ ସାଇନ୍ ବୋର୍ଡ ଲାଗିଲା, ଆମେ ପ୍ରୋଗ୍ରାମ କରିଥିଲୁ ଯେ ମାନେ ଯୋଉ ଆମର ଭିନ୍ନକ୍ଷମ ପିଲା ରହୁଛନ୍ତି ଭାଇ ଭଉଣୀ, ସେ ଯେତେବେଳେ ଆମର ସଫେଇ ଗାଡି ଆସୁଛି ସେ ମାନେ ଅଳିଆ ଦେଇପାରୁନାହାନ୍ତି, ମାନେ ତାଙ୍କ ପାଖକୁ ଯାଇକି ଗାଡି ଶୀଘ୍ର ଶୀଘ୍ର ପଳେଇ ଯାଉଛି। ଆଉ ଯାହାଫଳରେ କି ଗୋଟେ ସାଇନ୍ ବୋର୍ଡ ଲଗେଇଲୁ ଆମେ, ତାଙ୍କ ଘର ଚିହ୍ନଟ କଲୁ ଯେ ଏଇ ଘରେ ଭିନ୍ନକ୍ଷମ ପିଲା ରହୁଛନ୍ତି, ଷ୍ଟିକର ଲଗେଇଲୁ ଯାହାଫଳରେ ସେ ସାଇନ୍ ଦେଖିକି ସାଇନ୍ ବୋର୍ଡ ଦେଖିକି ଷ୍ଟିକର ଦେଖିକି ଗାଡି ରହିବ 10-15 ମିନିଟ। ସେ ଭିନ୍ନକ୍ଷମ ଯିଏ ପ୍ୟାରେଣ୍ଟସ ଥିବେ କି ଅନ୍ୟ ଜଣେ କିଏ ଥିବେ ସେ ତାଙ୍କ କାମ ସାରିକି ମାନେ ପୁରା ସୁବିଧା ସୁଯୋଗରେ ଆସି ଅଳିଆଟା ଗାଡିରେ ପକେଇ ପାରିବେ ଏବଂ ପରିମଳ ଆମର ସଫା ସୁତୁରା ରହିବ। ତା ସହିତ ଆମର ଭିନ୍ନକ୍ଷମ ପାଇଁ ସୁବିଧା ହେଇଛି, ତା ମଧ୍ୟରେ ଆମର ତା ଆଖପାଖ ଅଞ୍ଚଳ ଆଉ ଯିଏ ଥିବେ ଘର ପରିବାର ସିଏ ମଧ୍ୟ ଅଳିଆ ପକେଇ ପାରୁନାହାନ୍ତି, ଗାଡି ପଳେଇ ଯାଉଛି ହଠାତ୍ ଜାଣି ପାରୁନାହାନ୍ତି, ତା ଫଳରେ ସେମାନେ ମଧ୍ୟ ଅଳିଆ ପକେଇ ପାରିବେ, ସେମାନେ ମଧ୍ୟ କିଛି ଉପକୃତ ହେଇପାରିବେ।